ନାମ ଅଞ୍ଜଳି ସେଠୀ, ରାୟକୁଲୁ ଗ୍ରାମର ଆଶା କର୍ମୀ। ଗ୍ରାମ ରାୟକୁଲ ପୋଷ୍ଟ ଜ୍ୟୋତିପଡ଼ା, ସିଏସି ଖଜିରିପଡ଼ା। ଫାଇଲ ଏରିଆ ନିରାକରଣ ଅଭିଯାନ 7/3/2022 ଠାରୁ ଆରମ୍ଭ ହେଇଛି। ସାର୍ବଜନିକ ବାତ ଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ ଚାଲିଅଛି। ମାର୍ଚ୍ଚ 7 / 2022 7-9 ଯାଏ ଚାଲି ରହିବ। ଏହି ଦିନ ସମସ୍ତେ ଡିସି ବଟିକା ସହିତ ଆଗଜାତେ ବଟିକା ଗୋଟିଏ ମାତ୍ରାରେ ନିଶ୍ଚୟ ଖାଆନ୍ତୁ। ଆଶା କର୍ମୀ କିମ୍ବା ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ମାନଙ୍କୁ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କୁ ବୟସ ଅନୁସାରେ ନିଅ ବଟିକା ଖୁଆଇବେ। ଏହି ବଟିକା ଖାଦ୍ୟ ଖାଇ ସାରିଲା ପରେ ଖାଇବ। ସରକାରଙ୍କ ତରଫରୁ ବଟିକା ସମ୍ପୂର୍ଣ୍ଣ ମାଗଣା ଦିଆଯାଇଛି। କେବଳ ଗର୍ଭବତୀ ମହିଳା, 2 ବର୍ଷରୁ କମ ବୟସ ଶିଶୁ, ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବ୍ୟକ୍ତି ଏହି ବଟିକା ଖାଇବେ ନାହିଁ। ଔଷଧ ସେବନ ମାତ୍ରା, 2 ବର୍ଷରୁ କମ ଶିଶୁ ଖାଇବେ ନାହିଁ। 2 ବର୍ଷରୁ 5 ବର୍ଷ ଶିଶୁ ଡିସି ବଟିକା ଗୋଟିଏ, କୁର୍ମୀ ବଟିକା ଗୋଟିଏ। 6-14 ବର୍ଷ ଶିଶୁ ଡିସି ବଟିକା 2, କୁର୍ମୀ ବଟିକା ଗୋଟିଏ। 15-ଉର୍ଦ୍ଧ 3 ବଟିକା ଡିସି ବଟିକା ଖାଇବେ, କୁର୍ମୀ ବଟିକା ଗୋଟିଏ ଖାଇବେ।